ଓମ୍ ଶାନ୍ତି। ଆଜି 29 ଜୁନ୍ 2026 ମିଠା ବାପ୍ତା ତାଙ୍କର ମଧୁର ସକାର ମହାବାକ୍ୟ। ବାବା କହୁଛନ୍ତି, ମିଠେ ବାଚେ, ନିଜକୁ ଆତ୍ମା ମନେ କରି ଆତ୍ମା ସହିତ କଥା ହୁଅ, ତେବେ ଆତ୍ମାରୂପୀ ଫୁଲରେ ସୁଗନ୍ଧ ଅର୍ଥାତ୍ ଦୈବୀ ଗୁଣ ଆସିବାକୁ ଲାଗିବ, ଦେହ ଅଭିମାନର ଦୁର୍ଗନ୍ଧ ବାହାରିଯିବ। ପ୍ରଶ୍ନ, ଚତୁର୍ଦିଗରେ ନିଜର ସୁଗନ୍ଧ ଖେଳାଉଥିବା ସଚ୍ଚା ଫୁଲ ବା ପତଙ୍ଗ କିଏ? ଉତ୍ତର, ପ୍ରକୃତ ଫୁଲ ସିଏ ଯିଏ ନିଜ ସମାନ ଅନେକଙ୍କୁ ସୁଗନ୍ଧଯୁକ୍ତ ଫୁଲ କରୁଥିବେ। ଶ୍ରୀମତରେ ଚାଲି ଜ୍ୟୋତି ସ୍ୱରୂପ ଶିବ ବାବାଙ୍କ ଉପରେ ଝାସ ଦେଉଥିବେ ଅର୍ଥାତ୍ ପୁରା ପୁରା ସ୍ୱାହା ହେଉଥିବେ। ବଞ୍ଚି ଥାଉ ଥାଉ ଏହିଭଳି ମୃତ୍ୟୁବରଣ କରୁଥିବା ସଚ୍ଚା ସଚ୍ଚା ପତଙ୍ଗମାନଙ୍କର ବା ଏହିଭଳି ଫୁଲମାନଙ୍କର ସୁଗନ୍ଧ ଆପେ ଆପେ ଚତୁର୍ଦିଗରେ ଖେଳି ଯାଇଥାଏ। ଗୀତ, ମହଫିଲ ମେ ଜଲ ଉଠି ସମା ପରୱାନୋ କେ ଲିଏ, ଓମ୍ ଶାନ୍ତି। ଯେପରି ପତଙ୍ଗମାନେ ଅର୍ଥାତ୍ ପିଲାମାନେ ଗୀତ ଶୁଣିଲେ ପତଙ୍ଗ କୁହ ବା ଫୁଲ କୁହ ଏକା କଥା, ପିଲାମାନେ ଭାବୁଛନ୍ତି ଆମେ ପ୍ରକୃତ ପତଙ୍ଗ ହେଉଛୁ ନା ଚାରିପଟେ ଘୁରି ଘୁରି ଉଡ଼ି ଚାଲି ଯାଉଛୁ, ଜ୍ୟୋତିକୁ ଭୁଲି ଯାଉଛୁ। ପ୍ରତ୍ୟେକଙ୍କୁ ନିଜର ମନକୁ ପଚାରିବା ଉଚିତ ଯେ ମୁଁ କେତେ ଫୁଲ ଭଳି ହୋଇଛି ଏବଂ ଜ୍ଞାନର ସୁବାସ ଖେଳାଉଛି, ନିଜ ଭଳି ଫୁଲ କାହାକୁ କରିଛି। ଏକଥା ତ ପିଲାମାନେ ଜାଣିଛନ୍ତି, ଜ୍ଞାନର ସାଗର ବାବା ଅଟନ୍ତି, ତାଙ୍କର କେତେ ସୁଗନ୍ଧ ରହିଛି। ଯେଉଁମାନେ ଭଲ ଫୁଲ ବା ପତଙ୍ଗ ଅଟନ୍ତି ସେମାନଙ୍କଠାରୁ ନିଶ୍ଚିତ ଭଲ ସୁଗନ୍ଧ ଆସିବ, ସେମାନେ ସର୍ବଦା ଖୁସିରେ ରହିବେ ଏବଂ ଅନ୍ୟମାନଙ୍କୁ ମଧ୍ୟ ନିଜ ସମାନ ଫୁଲ ବା ପତଙ୍ଗ କରିବେ। ଫୁଲ ନ କରିପାରିଲେ କଢ଼ି ତ କରିପାରିବେ? ପ୍ରକୃତ ପତଙ୍ଗ ସେହିମାନେ ଯିଏକି ବଞ୍ଚି ଥାଉ ଥାଉ ମରିଥାନ୍ତି, ସମର୍ପିତ ହୋଇଥାନ୍ତି ଅଥବା ଈଶ୍ୱରୀୟ ସନ୍ତାନ ହୋଇଥାନ୍ତି। କେହି ଧନୀ ବ୍ୟକ୍ତି ଯଦି କୌଣସି ଗରିବର ସନ୍ତାନକୁ ପୋଷ୍ୟ କରିନେଇଥାନ୍ତି ତେବେ ଗରିବ ପିଲାଟିକୁ ସେହି ଧନୀ ବ୍ୟକ୍ତିଙ୍କ କୋଳକୁ ଆସିବା ଦ୍ୱାରା ସେହି ମା ବାପା ମନେ ପଡ଼ିଥାନ୍ତି ଏବଂ ଗରିବ ମା ବାପାଙ୍କୁ ଭୁଲି ଯାଇଥାଏ। ସେ ଜାଣିଥାଏ ଯେ ମୋର ମା ବାପା ଗରିବ ଅଟନ୍ତି, କିନ୍ତୁ ସାହୁକାର ମା ବାପାଙ୍କୁ ମନେ ପକାଇଥାଏ ଯାହାଙ୍କଠାରୁ ଧନ ମିଳିଥାଏ। ସାଧୁ ସନ୍ନ୍ୟାସୀ ଆଦି ସାଧନା କରୁଛନ୍ତି ମୁକ୍ତିଧାମକୁ ଯିବା ପାଇଁ, ସମସ୍ତେ ମୁକ୍ତି ପାଇଁ ହିଁ ପୁରୁଷାର୍ଥ କରୁଛନ୍ତି, କିନ୍ତୁ ମୁକ୍ତିର ଅର୍ଥ ଜାଣିନାହାନ୍ତି। କେହି କେହି କହୁଛନ୍ତି ଜ୍ୟୋତି ଜ୍ୟୋତରେ ମିଶିଯିବୁ, କେହି ଭାବୁଛନ୍ତି ନିର୍ବାଣ ଧାମକୁ ଚାଲିଯିବୁ। ନିର୍ବାଣ ଧାମ ଯିବାକୁ ଜ୍ୟୋତିରେ ମିଶିଯିବା ବା ସମାହିତ ହୋଇଯିବା କୁହାଯିବ ନାହିଁ। ତୁମେ ଜାଣୁଛ ଆମେ ଦୂର ଦେଶର ନିବାସୀ ଅଟୁ, ଏହି ପତିତ ଦୁନିଆରେ ରହି କଣ କରିବୁ। ପିଲାମାନଙ୍କୁ ବୁଝାଯାଇଛି ଯେତେବେଳେ କାହା ସହିତ ସାକ୍ଷାତ କରୁଛ ତେବେ ଏହି କଥା ବୁଝାଇବାକୁ ହେବ ଯେ ଏହା ପୂର୍ବ ପ୍ରସ୍ତୁତ ନାଟକ ଅଟେ। ସତ୍ୟ ଯୁଗ, ତ୍ରେତା ଯୁଗ, ଦ୍ୱାପର ଯୁଗ, କଳି ଯୁଗ, ପୁଣି ସଙ୍ଗମ ଯୁଗ, ଏହି କଥା ମଧ୍ୟ ବୁଝାଇ ଦିଆଯାଇଛି ଯେ ସତ୍ୟ ଯୁଗ ପରେ ତ୍ରେତାର ସଙ୍ଗମ ହୋଇଥାଏ, ସେଠାରେ ଯୁଗର ପରିବର୍ତ୍ତନ ହେଉଛି, ବର୍ତ୍ତମାନ କଳ୍ପର ପରିବର୍ତ୍ତନ ହେଉଛି। ବାବା ଯୁଗେ ଯୁଗେ ଆସୁନାହାନ୍ତି ଯେପରି ମନୁଷ୍ୟ ଭାବୁଛନ୍ତି। ବାବା କହୁଛନ୍ତି ଯେତେବେଳେ ସମସ୍ତେ ତମ ପ୍ରଧାନ ହୋଇଯାଆନ୍ତି, କଳିଯୁଗର ଶେଷ ସମୟ ଆସିଯାଏ, କଳ୍ପର ସେହି ସଙ୍ଗମ ସମୟରେ ହିଁ ମୁଁ ଆସିଥାଏ। ଯୁଗ ପରିବର୍ତ୍ତନ ହେଲେ କଳାଗୁଡ଼ିକ କ୍ଷୟ ହୋଇଯାଇଥାଏ, ଯେତେବେଳେ ଆତ୍ମାକୁ ପୁରା ଗ୍ରହଣ ଲାଗିଯାଏ ସେତେବେଳେ ମୁଁ ଆସିଥାଏ, ମୁଁ ଯୁଗେ ଯୁଗେ ଆସି ନଥାଏ। ଏହି କଥା ବାବା ଆସି ଆତ୍ମା ରୂପକ ପତଙ୍ଗମାନଙ୍କୁ ବୁଝାଉଛନ୍ତି। ପତଙ୍ଗମାନଙ୍କ ଭିତରେ ମଧ୍ୟ କ୍ରମାନୁସାରେ ଅଛନ୍ତି, କେହି ତ ଜଳି ଯାଇଥାନ୍ତି ଆଉ କେହି ପୁଣି ଘୁରି ଘୁରି ଫେରିଯାଆନ୍ତି। ଶ୍ରୀମତକୁ ତୁମେ ହିଁ ପାଳନ କରିପାରିବ, ଯଦି କେଉଁଠି ଶ୍ରୀମତ ପାଳନ କରି ନ ପାରିବ ତେବେ ମାୟା ପଛକୁ ଟାଣିଦେବ। ଶ୍ରୀମତର ବହୁତ ଗାୟନ ରହିଛି। ଶ୍ରୀମତ ଭାଗବତ ଗୀତା କୁହାଯାଉଛି। ଯେଉଁମାନେ ପରବର୍ତ୍ତୀ ସମୟରେ ଶାସ୍ତ୍ର ଲେଖିଛନ୍ତି ସେ ସମୟରେ ସେମାନଙ୍କର ବୁଦ୍ଧି ରଜଗୁଣୀ ହୋଇଥିବା କାରଣରୁ ସେମାନେ ଭାବିଛନ୍ତି ଶ୍ରୀକୃଷ୍ଣ ଦ୍ୱାପର ଯୁଗରେ ଆସିଥିଲେ। ମୁଁ ସେତେବେଳେ ଆସିଥାଏ ଯେତେବେଳେ ଆଦି ସନାତନ ଦେବୀ ଦେବତା ଧର୍ମ ପ୍ରାୟ ଲୋପ ହୋଇଯାଇଥାଏ, ବାକି ଅନ୍ୟ ସବୁ ଧର୍ମ ରହିଥାଏ। ଏମିତି ନୁହେଁ ଯେ ସେହି ଦେବତା ଧର୍ମର ମନୁଷ୍ୟମାନେ ଗୁପ୍ତ ହୋଇଯାଇଥାନ୍ତି, କିନ୍ତୁ ସେମାନେ ଭୁଲି ଯାଇଥାନ୍ତି ଯେ ଆମେ ଦେବୀ ଦେବତା ଧର୍ମର ଥିଲୁ। ନିଜର ଧର୍ମକୁ ହିନ୍ଦୁ ଧର୍ମ ବୋଲି କହିଦିଅନ୍ତି। ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ଅଛି। ଯେତେବେଳେ ଭୁଲିଯିବେ ସେତେବେଳେ ହିଁ ପୁଣି ମୁଁ ଆସି ଦେବୀ ଦେବତା ଧର୍ମର ସ୍ଥାପନା କରିବି। ଇଏ ଏକମାତ୍ର ପିତା ଅଟନ୍ତି ଯିଏକି ଆସି ଦୁଃଖଧାମରୁ ସୁଖଧାମର ମାଲିକ କରିଥାନ୍ତି। ତୁମେ କହିବ ଏବେ ଆମେ ନର୍କର ମାଲିକଠୁ ଦୁନିଆକୁ ତମ ପ୍ରଧାନ ହେବାକୁ ତ ପଡ଼ିବ। ସମସ୍ତେ ପତିତ ଅଟନ୍ତି, ସେଥିପାଇଁ ତ ପବିତ୍ର ଦେବୀ ଦେବତା ମାନଙ୍କୁ ନମସ୍କାର କରୁଛନ୍ତି। ଏବେ ବାବା କହୁଛନ୍ତି ଶ୍ରୀମତରେ ଚାଲ, ଜନ୍ମ ଜନ୍ମାନ୍ତରର ବୋଝ ମୁଣ୍ଡ ଉପରେ ବହୁତ ରହିଛି, ନଚେତ ତ୍ରାହି ତ୍ରାହି କରିବାକୁ ପଡ଼ିବ। ସେମାନେ ଭାବୁଛନ୍ତି ଆତ୍ମା ନିର୍ଲେପ ଅଟେ, କିନ୍ତୁ ନା, ଆତ୍ମା ହିଁ ସୁଖ ଦୁଃଖ ଭୋଗ କରିଥାଏ। ଏହି କଥା କେହି ବୁଝି ନାହାନ୍ତି। ବାବା ବାରମ୍ବାର ବୁଝାଉଛନ୍ତି ଲକ୍ଷ୍ୟ ବହୁତ ଶ୍ରେଷ୍ଠ। ଏହି ସମୟରେ ତୁମେ ପୁରୁଷାର୍ଥ କରୁଛ ଯେତେବେଳେ କି ଦୁଃଖୀ ହୋଇଯାଇଛ। ଜାଣିଛ ସତ୍ୟ ଯୁଗରେ ଆମେ ବହୁତ ସୁଖୀ ହୋଇ ରହିବା, ସେଠାରେ ଏହି ଜ୍ଞାନ ରହିବ ନାହିଁ ଯେ ଆମକୁ ପୁଣି ଦୁଃଖଧାମକୁ ଯିବାକୁ ହେବ। ଆମେ ସୁଖରୁ କିପରି ଆସିଲୁ, କେତେ ଜନ୍ମ ନେବୁ, କିଛି ହେଲେ ବି ଜାଣିନଥାନ୍ତି। ଏବେ ତୁମେ ଜାଣିଛ, ତେଣୁ ଶ୍ରେଷ୍ଠ କିଏ ହେଲେ ତୁମେ ଈଶ୍ୱରଙ୍କର ସନ୍ତାନ ହେବା କାରଣରୁ ଯେପରି ଈଶ୍ୱର ଜ୍ଞାନର ଅଟନ୍ତି, ଯେପରି ଈଶ୍ୱର ଜ୍ଞାନର ସାଗର ଅଟନ୍ତି, ସେହିପରି ତୁମେମାନେ ମଧ୍ୟ ଜ୍ଞାନବାନ ଅଟ। ଏବେ ତୁମେ ଈଶ୍ୱରୀୟ ସନ୍ତାନ ଅଟ, କିନ୍ତୁ କ୍ରମାନୁସାରେ କେହି ତ ବହୁତ ନିଶାରେ ଥାନ୍ତି, ଭାବିଥାନ୍ତି ଆମେ ବାବାଙ୍କର ମତରେ ଚାଲୁଛୁ, ଯେତେ ଶ୍ରୀମତରେ ଚାଲିବ ସେତେ ଶ୍ରେଷ୍ଠ ହେବ। ବାବା ସମ୍ମୁଖରେ ବସି ପିଲାମାନଙ୍କୁ ବୁଝାଉଛନ୍ତି, ପିଲାମାନେ ଦେହ ଅଭିମାନ ଛାଡ଼ି ଦିଅ, ଦେହି ଅଭିମାନୀ ହୁଅ, ନିରନ୍ତର ବାବାଙ୍କୁ ମନେ ପକାଓ। ବାବା ତ ସଦାକାଳ ପାଇଁ ସୁଖଦାତା ଅଟନ୍ତି। ଏମିତି ନୁହେଁ ଯେ ଦୁଃଖ ମଧ୍ୟ ବାବା ହିଁ ଦେଉଛନ୍ତି, ବାବା କେବେ ପିଲାମାନଙ୍କୁ ଦୁଃଖ ଦେବେ ନାହିଁ। ପିଲାମାନେ ନିଜର ଓଲଟା ଚାଲିଚଳନ ଦ୍ୱାରା ଦୁଃଖ ପାଇଥାନ୍ତି, ବାବା ଦୁଃଖ ଦେଇପାରିବେ ନାହିଁ। କହୁଛନ୍ତି ହେ ଭଗବାନ, ଗୋଟିଏ ପୁତ୍ର ଦିଅ ଯାହାଙ୍କର କି କୁଳର ବୃଦ୍ଧି ହୋଇପାରିବ। ପୁତ୍ରକୁ ବହୁତ ସ୍ନେହ କରିଥାନ୍ତି, ଦୁଃଖ ତ ନିଜର କର୍ମ କାରଣରୁ ହିଁ ପାଇଥାନ୍ତି। ଏବେ ବାବା ତୁମ ପିଲାମାନଙ୍କୁ ବହୁତ ସୁଖୀ କରୁଛନ୍ତି, କହୁଛନ୍ତି ଶ୍ରୀମତ ପାଳନ କର, ଆସୁରୀ ମତରେ ଚାଲିବା ଦ୍ୱାରା ତୁମେ ଦୁଃଖୀ ହୋଇଯାଉଛ। ପିଲାମାନେ ପିତାଙ୍କ ଅଥବା ଶିକ୍ଷକ ଅଥବା ବଡ଼ମାନଙ୍କର ଜ୍ଞାନ ନ ମାନିବା କାରଣରୁ ଦୁଃଖୀ ହୋଇଥାନ୍ତି, ମାୟାର ବଶବର୍ତ୍ତୀ ହୋଇଯିବା କାରଣରୁ ଦୁଃଖଦାୟୀ ନିଜେ ନିଜେ ହୋଇଥାନ୍ତି। ଈଶ୍ୱରଙ୍କର ମତ ଏବେ ହିଁ ତୁମକୁ ମିଳୁଛି। ଈଶ୍ୱରୀୟ ମତର ଫଳ 21 ଜନ୍ମ ପର୍ଯ୍ୟନ୍ତ ଚାଲିଥାଏ, ପୁଣି ଅଧାକଳ୍ପ ମାୟାର ମତରେ ଚାଲିଥାନ୍ତି। ଈଶ୍ୱର ଥରେ ମାତ୍ର ଆସି ମତ ଦେଇଥାନ୍ତି, ମାୟା ତ ଅଧାକଳ୍ପରୁ ମତ ଦେଇ ଆସୁଛି, ବାବା ଥରେ ମାତ୍ର ମତ ଦେଇଥାନ୍ତି। ମାୟାର ମତରେ ଚାଲି ଶତ ପ୍ରତିଶତ ଦୁର୍ଭାଗ୍ୟଶାଳୀ ହୋଇଯାଇଥାନ୍ତି। ତେବେ ଯେଉଁମାନେ ଭଲ ଭଲ ଫୁଲ ଅଟନ୍ତି ସେମାନେ ସେହି ଖୁସିରେ ସର୍ବଦା ବିନମ୍ର ହୋଇଥାନ୍ତି। କ୍ରମାନୁସାରେ ଅଛନ୍ତି ନା, କେହି କେହି ପତଙ୍ଗମାନେ ତ ବାବାଙ୍କର ହେବା ପରେ ଶ୍ରୀମତ ପାଳନ କରିବାରେ ଲାଗି ପଡ଼ିଥାନ୍ତି। ଗରିବମାନେ ହିଁ ନିଜର ହିସାବ ରଖିଥାନ୍ତି। ସାହୁକାରଙ୍କ ଡର ଥାଏ ଯେ ଏଠାରେ ଆମର ପଇସା ନେଇଯିବେ ନାହିଁ, ତ ସାହୁକାରମାନଙ୍କ ପାଇଁ ବଡ଼ କଷ୍ଟକର ଅଟେ। ବାବା କହୁଛନ୍ତି, ମୁଁ ଗରିବର ବନ୍ଧୁ ଅଟେ, ଦାନ ମଧ୍ୟ ସର୍ବଦା ଗରିବଙ୍କୁ ଦେଇଥାଏ। ସୁଦାମାର କଥା ରହିଛି ନା, ଚାଉଳ ମୁଠି ନେଇ ତାଙ୍କୁ ମହଲ ଦେଇଦେଲେ ତୁମେ ହେଲ ଗରିବ। ଧରିନିଅ କାହା ପାଖରେ 25 ରୁ 50 ହଜାର ଟଙ୍କା ଅଛି, ସେଥିରୁ 20-25 ପଇସା ଦେଉଛି ସାହୁକାର, 5 ହଜାର ଦେଲେ ମଧ୍ୟ ସମାନ ପ୍ରାପ୍ତି ହୋଇଥାଏ। ସେଥିପାଇଁ ଦୀନବନ୍ଧୁ ନାମର ଗାୟନ ଅଛି। ସାହୁକାରମାନେ ମଧ୍ୟ କହୁଛନ୍ତି, ଆମକୁ ସମୟ ନାହିଁ, କାରଣ ସମ୍ପୂର୍ଣ୍ଣ ନିଶ୍ଚୟ ନାହିଁ, ତୁମେ ହେଲ ଗରିବ। ଗରିବମାନଙ୍କୁ ମଧ୍ୟ ମିଳିଲେ ସେମାନେ ଖୁସି ହୋଇଥାନ୍ତି। ବାବା ବୁଝାଉଛନ୍ତି, ଏଠିକାର ଗରିବ ସେଠାରେ ସାହୁକାର ହୋଇଯାଇଥାନ୍ତି, ଏବଂ ଏଠିକାର ସାହୁକାର ବା ଧନୀ ସେଠାରେ ଗରିବ ହୋଇଥାନ୍ତି। କେହି କେହି କହିଥାନ୍ତି, ଆମେ ଯଜ୍ଞର ଧ୍ୟାନ ରଖିବୁ ନା ପରିବାରର ଧ୍ୟାନ ରଖିବୁ। ବାବା କହୁଛନ୍ତି, ତୁମେ ନିଜ ପରିବାରର ବହୁତ ଭଲ ଭାବେ ଯତ୍ନ ନିଅ, ବହୁତ ଭଲ ହୋଇଛି ଯାହାକି ତୁମେ ବର୍ତ୍ତମାନ ଗରିବ ଅଛ। ସାହୁକାର ହୋଇଥିଲେ ତ ବାବାଙ୍କ ଠାରୁ ପୁରା ସମ୍ପତ୍ତି ନେଇପାରିନଥାନ୍ତ। ସନ୍ନ୍ୟାସୀମାନେ ଏପରି କହିନଥାନ୍ତି, ସେମାନେ ତ ପଇସା ନେଇ ନିଜର ସମ୍ପତ୍ତି ଜମା କରିଥାନ୍ତି। ଶିବ ବାବା କଣ ସ୍ଥୂଳ ଧନ ଜମା କରିବେ? ଏହି ଘର ଆଦି ସବୁ କିଛି ତୁମେ ପିଲାମାନେ ନିଜ ପାଇଁ ତିଆରି କରିଛ, ଏହା କାହାର ବ୍ୟକ୍ତିଗତ ସମ୍ପତ୍ତି ନୁହେଁ, ଏହା ତ ଅସ୍ଥାୟୀ ଅଟେ, କାହିଁକି ନା ଅନ୍ତିମ ସମୟରେ ପିଲାମାନଙ୍କୁ ଏହିଠାରେ ଆସି ରହିବାକୁ ହେବ, ଆମର ସ୍ମାରକୀ ମଧ୍ୟ ଏହିଠାରେ ଅଛି, ତେଣୁ ଶେଷ ସମୟରେ ଏହିଠାରେ ହିଁ ଆସି ବିଶ୍ରାମ ନେବେ। ବାବାଙ୍କ ପାଖକୁ ଶେଷ ସମୟରେ ସେହିମାନେ ଆସିପାରିବେ ଯେଉଁମାନେ ଯୋଗଯୁକ୍ତ ହୋଇଥିବେ, ସେମାନଙ୍କୁ ବାବାଙ୍କର ସାହାଯ୍ୟ ମଧ୍ୟ ମିଳିବ। ବାବାଙ୍କ ଠାରୁ ବହୁତ ସାହାଯ୍ୟ ମଧ୍ୟ ମିଳୁଛି। ତୁମକୁ ଏହିଠାରେ ବସି ବିନାଶକୁ ଦେଖିବାର ଅଛି, ଯେପରି ଆରମ୍ଭରେ ବାବା ହିଁ ତୁମ ପିଲାମାନଙ୍କୁ ସାକ୍ଷାତକାର ଦ୍ୱାରା ଖୁସି କରାଉଥିଲେ, ସେହିପରି ଶେଷ ସମୟରେ ମଧ୍ୟ ଖୁସି କରାଇବେ, ବହୁତ ସ୍ନେହ କରିବେ। ତୁମକୁ ଲାଗିବ ଯେମିତି ବୈକୁଣ୍ଠରେ ବସିଛି, ବହୁତ ନିକଟରେ ହୋଇଯିବ। ଏହା ତ ଜାଣିଛ ଯେ ଆମେ ଯାତ୍ରାରେ ଅଛୁ, କିଛି ସମୟ ପରେ ବିନାଶ ହେବ, ତୁମେ ବହୁତ ଖୁସି ହୋଇଯିବ। ବାସ୍ ମୁଁ ଏବେ ରାଜକୁମାର ହେବି। ଏଠାରେ ଭିନ୍ନ ଭିନ୍ନ ପ୍ରକାରର ଫୁଲ ଅଛନ୍ତି, ପ୍ରତ୍ୟେକ ସନ୍ତାନଙ୍କୁ ଜାଣିବା ଦରକାର ଯେ ମୁଁ କେତେ ଜ୍ଞାନର ସୁବାସ ପ୍ରଦାନ କରୁଛି, କେତେ ଜଣଙ୍କୁ ଜ୍ଞାନ ଏବଂ ଯୋଗର ଶିକ୍ଷା ଦେଉଛି। ଯେଉଁମାନେ ଏହିଭଳି କରୁଛନ୍ତି ସେମାନେ ଭିତରେ ଭିତରେ ବହୁତ ପ୍ରଫୁଲ୍ଲିତ ରହିଥାନ୍ତି, ଯେ କିଏ କିଭଳି ଅବସ୍ଥାରେ ରହୁଛନ୍ତି, କାହାର ଅବସ୍ଥା କେତେ ଦୂର ଆଗକୁ ବଢ଼ିପାରିବ, ସେହିମାନଙ୍କ ଅବସ୍ଥା ଆଗକୁ ବଢ଼ିପାରିବ ଯେଉଁମାନେ ସମର୍ପିତ ହୋଇଯାଇଛନ୍ତି। ବାବା ବୁଝାଉଛନ୍ତି, ମାୟାର ତୋଫାନ ତ ବହୁତ ଆସିବ, ସେଥିରୁ ନିଜକୁ ସୁରକ୍ଷିତ ରଖିବାକୁ ହେବ। ଏବେ ଏହି ରାଜଯୋଗ ପରମପିତା ପରମାତ୍ମା ଆସି ଶିଖାଉଛନ୍ତି। ପରମାତ୍ମା ଆସି ଆତ୍ମାମାନଙ୍କୁ ବୁଝାଉଛନ୍ତି, ଆତ୍ମାକୁ ଜ୍ଞାନ ମିଳିଛି, ମୁଁ ଆତ୍ମା ନିଜର ଏହି ଆତ୍ମା ଭାଇକୁ ବୁଝାଉଛି। ଯେପରି ପରମାତ୍ମା ପିତା ଆତ୍ମା ଭାଇମାନଙ୍କୁ ବୁଝାଉଛନ୍ତି, ମୁଁ ମଧ୍ୟ ଆତ୍ମା ଅଟେ, ବାବା ମୋତେ ଶିଖାଉଛନ୍ତି, ମୁଁ ପୁଣି ଏହି ଆତ୍ମାମାନଙ୍କୁ ବୁଝାଉଛି। କିନ୍ତୁ ଏହି ଆତ୍ମ ଅନୁଭୂତିର ନିଶ୍ଚୟ ନ ହେବା କାରଣରୁ ନିଜକୁ ମନୁଷ୍ୟ ମନେ କରି ମନୁଷ୍ୟକୁ ହିଁ ବୁଝାଇ ଥାନ୍ତି। ମୋ ପରମାତ୍ମା, ତୁମ ଆତ୍ମାଙ୍କ ସହିତ କଥାବାର୍ତ୍ତା କରୁଛି, ତୁମେ ଆତ୍ମାକୁ ଶୁଣାଉଛ। ଏହିଭଳି ତୁମେ ଦେହି ଅଭିମାନୀ ହୋଇ ଯଦି କାହାକୁ ଶୁଣାଇବ ତେବେ ତାଙ୍କ ଦ୍ୱାରା ତେବେ ତାଙ୍କୁ ତୁରନ୍ତ ତୀର ଲାଗିବ, ଅର୍ଥାତ୍ ଅନୁଭବ ହେବ। ଯଦି ନିଜେ ହିଁ ଦେହି ଅଭିମାନୀ ହୋଇ ରହିପାରୁ ନାହାନ୍ତି ତେବେ ଧାରଣ କରାଇପାରିବ ନାହିଁ। ଏହା ବହୁତ ଭଲ ଲକ୍ଷ୍ୟ ଅଟେ। ବୁଦ୍ଧିରେ ଏହି କଥା ରହିବା ଉଚିତ ଯେ ମୁଁ ଏହି କର୍ମେନ୍ଦ୍ରିୟ ଦ୍ୱାରା ଶୁଣୁଛି। ବାବା କହୁଛନ୍ତି, ମୁଁ ପିଲାମାନଙ୍କ ସହିତ କଥାବାର୍ତ୍ତା କରୁଛି। ବାବାଙ୍କର ଆଦେଶ ହେଲା, ଅଶରୀରୀ ହୁଅ, ଦେହ ଅଭିମାନ ଛାଡ଼ି ମତେ ମନେ ପକାଅ। ଏ କଥା ବୁଦ୍ଧିରେ ଆସିବା ଦରକାର। ମୁଁ ଆତ୍ମା ସହିତ କଥା ହେଉଛି, ଶରୀର ସହିତ ନୁହେଁ। ସ୍ତ୍ରୀ ଲୋକ ବି ହୋଇଥାନ୍ତି, ତାଙ୍କର ମଧ୍ୟ ଆତ୍ମା ସହିତ ମୁଁ କଥା ହେଉଛି। ତୁମେ ପିଲାମାନେ ଭାବୁଛ ଆମେ ତ ବାବାଙ୍କର ହୋଇଗଲୁ, କିନ୍ତୁ ନା, ଏଥିରେ ବହୁତ ସୂକ୍ଷ୍ମ ବୁଦ୍ଧି ଆବଶ୍ୟକ। ମୁଁ ଆତ୍ମା ଅଟେ, ମୁଁ ୟାଙ୍କ ଆତ୍ମାକୁ ବୁଝାଉଛି, ଇଏ ମୋର ଭାଇ, ୟାଙ୍କୁ ରାସ୍ତା ଦେଖାଇବାକୁ ହେବ, ଆତ୍ମା ହିଁ ବୁଝୁଛି। ଏହିଭଳି ଭାବିଲେ ଯାଇ ଆତ୍ମାକୁ ତାର ଲାଗିବ। ଦେହକୁ ଦେଖି ଶୁଣାଉଛ, ତେଣୁ ଆତ୍ମା ଶୁଣୁନାହିଁ। ପ୍ରଥମେ ନିଜକୁ ଏହି ଚେତାବନୀ ଦିଅ ଯେ ମୁଁ ଆତ୍ମା ସହିତ କଥା ହେଉଛି। ଆତ୍ମାକୁ ନା ପୁରୁଷ ନା ସ୍ତ୍ରୀ କୁହାଯିବ, ଆତ୍ମା ତ ଅଲଗା ଅଟେ। ପୁରୁଷ ଅଥବା ସ୍ତ୍ରୀ ଶରୀର ଉପରେ ନାମ ଦିଆଯାଇଥାଏ। ଯେପରି ବ୍ରହ୍ମା ସରସ୍ୱତୀଙ୍କୁ ମେଲ୍ ଫିମେଲ୍ ଅର୍ଥାତ୍ ପୁରୁଷ ସ୍ତ୍ରୀ କୁହାଯିବ, ଶିବ ବାବାଙ୍କୁ ନା ପୁରୁଷ ନା ସ୍ତ୍ରୀ କୁହାଯିବ। ଏସବୁ ବାବା ଆତ୍ମାମାନଙ୍କୁ ବୁଝାଉଛନ୍ତି। ଏହା ବହୁତ ଉଚ୍ଚ ଲକ୍ଷ୍ୟ, ବହୁତ ଗଭୀର ଜ୍ଞାନ। ଆତ୍ମାକୁ ଇଞ୍ଜେକ୍ସନ୍ ଲଗାଇବାକୁ ହେବ, ତେବେ ଯାଇ ଦେହ ଅଭିମାନ ତୁଟିବ, ନଚେତ ସୁବାସ ଆସିବ ନାହିଁ, ଶକ୍ତି ରହିବ ନାହିଁ। କଥା ତ ବହୁତ ଛୋଟ, ମୁଁ ଆତ୍ମା ସହିତ କଥାବାର୍ତ୍ତା ହେଉଛି। ବାବା କହୁଛନ୍ତି, ତୁମକୁ ଘରକୁ ଫେରିବାକୁ ହେବ, ସେଥିପାଇଁ ଦେହି ଅଭିମାନୀ ହୁଅ। ପୁଣି ସ୍ୱତ ମଧ୍ୟା ଜୀବ ଆସିଥାଏ, ଏତେ ବଡ ସୂକ୍ଷ୍ମ ବୁଦ୍ଧି ମିଳିଛି। ସକାଳୁ ବସି ବିଚାର ସାଗର ମନ୍ଥନ କରିବାକୁ ହେବ, ଦିନ ସାରା ତ ସେବା କରିବାକୁ ହେବ, କାରଣ କର୍ମ ଯୋଗୀ ଅଟ। ଲେଖା ମଧ୍ୟ ହୋଇଛି, ନିଦ୍ରା ଜିତ ହୁଅ, ରାତି ଅନିଦ୍ରା ହୋଇ ରୋଜଗାର କର। ଦିନ ସାରା ତ ମାୟାର ବହୁତ ଜଞ୍ଜାଳ ରହିଛି, ଅମୃତ ବେଳାରେ ବାୟୁମଣ୍ଡଳ ଭଲ ଥାଏ। ବାବାଙ୍କୁ ତ ଏହି କଥା ଲେଖୁ ନାହାନ୍ତି ଯେ ଅମୁକ ସମୟରେ ଉଠି ବିଚାର ସାଗର ମନ୍ଥନ କରୁଛି, ବହୁତ ପୁରୁଷାର୍ଥର କାମ। ତୁମେ ବିଶ୍ୱର ମାଲିକ ହେଉଛ, ଏଠାରେ ତ ହ୍ରଦର ମାଲିକ ଅଟେ। ପାଣିର ସୀମା ପାଇଁ ମଧ୍ୟ କେତେ ଝଗଡ଼ା ଚାଲୁଛି, ଶତ୍ରୁ ଲାଗି ରହିଛି, ପରସ୍ପର ନିଜକୁ ଭାଇ ଭାଇ ଭାବୁନାହାନ୍ତି, କେବଳ ଏମିତି କହିଦେଉଛନ୍ତି ଯେ ଆମେ ସମସ୍ତେ ଏକ ଅଟୁ। ଏ କଥା ତ ହୋଇପାରିବ ନାହିଁ, କାରଣ ଅନେକ ଆତ୍ମା ଅଛନ୍ତି, ସମସ୍ତଙ୍କର ନିଜ ନିଜର ଅଭିନୟ ରହିଛି। ତୁମେ ଏଠାରେ ବସିଛ, ଅଳ୍ପ ପୂର୍ବରୁ ମଧ୍ୟ ବସିଥିବ, ପତ୍ରଟିଏ ଯଦି ହଲଚଲ ହେଲା ତେବେ ଡ୍ରାମା ଅନୁସାରେ ହେଲା। ଏମିତି ନୁହେଁ ଯେ ପତ୍ର ସବୁକୁ ପରମାତ୍ମା ହଲାଉଛନ୍ତି। ଏହିଭଳି କଥା ସବୁ ନିଜେ ଭଲ ଭାବରେ ବୁଝି ପୁଣି ଅନ୍ୟକୁ ବୁଝାଅ। ପ୍ରତ୍ୟେକ ଜାଣିପାରିବେ ଯେ ମୁଁ ଝାସ ଦେବାବାଲା ପତଙ୍ଗ ହେଲେଣି, ମୁଁ ବାବାଙ୍କର ମତକୁ ସର୍ବଦା ପାଳନ କରୁଛି। ଅଯଥା ବା ଅଦରକାରୀ କଥାବାର୍ତ୍ତା କରୁନାହିଁ ତ, ନିଜର ଧନ କେଉଁଠି ପାପ କାମରେ ଲଗାଇ ନାହିଁ ତ। ଆଚ୍ଛା, ମିଠା ମିଠା କିଲଧେ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନକୁ ସୁପ୍ରଭାତ, ନମସ୍ତେ 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 ବାବା, ଶୁକ୍ରିୟା। ଧାରଣା ପାଇଁ ମୁଖ୍ୟ ସାରାଂଶ, ଧାରଣା ନମ୍ବର 1, ନିଜକୁ ଆତ୍ମା ମନେ କରି ଅନ୍ୟ ଆତ୍ମା ମାନଙ୍କ ସହିତ କଥାବାର୍ତ୍ତା କରିବାକୁ ହେବ। ଦେହି ଅଭିମାନୀ ହୋଇ ଶୁଣିଲେ ଏବଂ ଶୁଣାଇଲେ ଧାରଣା ବହୁତ ଭଲ ହେବ। ନମ୍ବର ଦୁଇ, ନିଦ୍ରା ଉପରେ ବିଜୟୀ ହେବାକୁ ପଡିବ। ରାତି ଅନିଦ୍ରା ହୋଇ ମଧ୍ୟ ଯୋଗ ଦ୍ୱାରା ରୋଜଗାର ଜମା କରିବାକୁ ହେବ। ବିଚାର ସାଗର ମନ୍ଥନ କରିବାକୁ ହେବ। କୌଣସି ଫାଲତୁ କଥାରେ ନିଜର ସମୟ ନଷ୍ଟ କରିବାର ନାହିଁ। ବରଦାନ, ତପସ୍ୟା ଦ୍ୱାରା ନିଜର ବିକର୍ମ ଗୁଡିକୁ ବା ତମଗୁଣୀ ସଂସ୍କାର ଗୁଡିକୁ ଭସ୍ମ କରୁଥିବା ତପସ୍ୱୀ ମୁହୂର୍ତ୍ତ ଭବ। ବିସ୍ତାର, ଏବେ ଯେପରି ଈଶ୍ୱରୀୟ ପାଳନାର କର୍ତ୍ତବ୍ୟ ଚାଲୁଛି, ସେହିପରି ଶେଷ ସମୟରେ ତପସ୍ୟା ଦ୍ୱାରା ନିଜର ବିକର୍ମକୁ ଏବଂ ପ୍ରତ୍ୟେକ ଆତ୍ମାର ତମଗୁଣୀ ସଂସ୍କାର ଗୁଡିକୁ ବା ପ୍ରକୃତିର ତମଗୁଣକୁ ଭସ୍ମ କରିବାର ମଧ୍ୟ କର୍ତ୍ତବ୍ୟ ଚାଲିବ। ଏଥିପାଇଁ ସର୍ବଦା ଏକରସ ସ୍ଥିତିର ଆସନ ଉପରେ ସ୍ଥିତ ହୋଇ ନିଜର ତପସ୍ୱୀ ରୂପକୁ ପ୍ରତ୍ୟକ୍ଷ କର। ତୁମର ପ୍ରତ୍ୟେକ କର୍ମେନ୍ଦ୍ରିୟ ଦ୍ୱାରା ଦେହ ଅଭିମାନର ତ୍ୟାଗ ଏବଂ ଆତ୍ମ ଅଭିମାନୀ ହେବାର ତପସ୍ୟା ପ୍ରତ୍ୟକ୍ଷ ରୂପରେ ଦେଖାଯାଉ। ସ୍ଲୋଗାନ, ସଂସ୍କାରର ସଂଘର୍ଷରୁ ରକ୍ଷା ପାଇବା ପାଇଁ ବାଳକ ଏବଂ ମାଲିକ ପଣିଆର ସନ୍ତୁଳନ ରଖ। ଓମ୍ ଶାନ୍ତି।